ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। শ্রোতা আমি আশা করুছু যে আমার কার্যক্রম আপনার পসন্দ লাগুব আপনার মতামত জনাইব আমার এই ঠিকার যোগাযোগ করতু আমার আডভেটিজ মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র বা খোলতু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট আমার ওয়েবসাইট www.awr.org/ori
লুথর বৈঠক সম্মুখে ভাগ ছ। নমস্কার প্রিয় শ্রোতা, সেই সর্বশক্তি সর্বজ্ঞানী প্রেমর সাগর দয়াময় অন্তর্জমী অনুগ্রহ পরম পিতাঙ্ক মধ্যর নামে মু পাষ্ট পূর্ণচন্দ্র আউথরে আপন মানুষ এই কার্যক্রমে স্বাগত করুছে। সেই সর্বশক্তি পরমেশ্বর আপনার আশীর্বাদ করতু আপনার সমস্ত প্রকার দুঃখ কষ্ট বাধা ক্লেশ ও রোগর দূরে রাখত। শত্রু শয়তান হস্তর সে আপনার সুরক্ষায় রাখত। তাহলে প্রেম, তাহলে স্নেহ, তাহলে কৃপা, তাহলে অনুগ্রহ সদাসর্বদা আপনার সহবর্তী রহ। প্রিয় শ্রোতা, কতদিন ধরে আমি লুথর বৈঠক সম্মুখে আলোচনা করছু, আজি আমি ভাগ ছ শেষ ভাগ আলোচনা করা যাওছ। বন্ধু, যেপরিক অন্য এক আবেদনকু সে কইছন্তি এইপরি কি মোর নিরাপদ আচরণর ত্যাগ করা রাজি অটে, মু মোর ব্যক্তি এবং মো জীবনকু সম্রাটঙ্ক হাতরে রখে, কিন্তু ঈশ্বরক বাক্য কেবে নুহে। সে এক সাধারণ পরিষদর নিষ্পতি দাখল করা তাঁকর ইচ্ছা প্রকাশ করতে, কিন্তু কেবল স্বার্থ অনুযায়ী পরিষদ শাস্ত্র অনুযায়ী নিষ্পতি নেওয়া পড়ব বলে সে কহিলেন। সে আহুরি মধ্য কইছন্তি বন্ধু যে ঈশ্বরক বাক্য ଏବଂ ବିଶ୍ୱାସ ବିଷୟରେ ଯାହା ଚିନ୍ତା କରେ। ପ୍ରତ୍ୟେକ ଖ୍ରୀଷ୍ଟିଆନ ପୁଅ ପରି ଜଣେ ଭଲ ବିଚାରପତି ଅଟନ୍ତି। ଯଦିଓ ଏକ ଲକ୍ଷ ପରିଷଦ ଦ୍ୱାରା ସମର୍ଥିତ ହୋଇଥିଲେ ମଧ୍ୟ ତାଙ୍କ ପାଇଁ ଏହା ହୋଇପାରେ। ଶେଷରେ ଉଭୟ ବନ୍ଧୁ ଏବଂ ଶତ୍ରୁମାନେ ନିଶ୍ଚିତ ହୋଇଥିଲେ ଯେ ପୁନଃ ନିର୍ମାଣ ପାଇଁ ଅଧିକ ପ୍ରୟାସ ବ୍ୟର୍ଥ ହେବ। ଯଦି ସଂସ୍କାରକ ଗୋଟିଏ ପଏଣ୍ଟ ଅର୍ଜନ କରିଥାନ୍ତେ, ଶୟତାନ ଏବଂ ତାଙ୍କ ଲୋକମାନେ ବିଜୟ ଲାଭ କରିଥାନ୍ତେ। କିନ୍ତୁ ତାଙ୍କର ଅଦମ୍ୟ ଦୃଢ଼ତା ହେଉଛି ଚର୍ଚ୍ଚକୁ ମୁକ୍ତ କରିବା ଏବଂ ଏକ ନୂତନ ଏବଂ ଉନ୍ନତ ଯୁଗ ଆରମ୍ଭ କରିବାର ମାଧ୍ୟମ। ଧାର୍ମିକ ପ୍ରସଙ୍ଗରେ ନିଜ ପାଇଁ ଭାବିବା ଏବଂ କାର୍ଯ୍ୟ କରିବାକୁ ସାହସ କରୁଥିବା ଏହି ଜଣେ ବ୍ୟକ୍ତିଙ୍କର ପ୍ରଭାବ କେବଳ ନିଜ ସମୟରେ ନୁହେଁ, ବରଂ ଭବିଷ୍ୟତ ପିଢ଼ିର ଚର୍ଚ୍ଚ ଏବଂ ବିଶ୍ୱକୁ ପ୍ରଭାବିତ କରିବା ଥିଲା। ତାଙ୍କର ଦୃଢ଼ତା ଏବଂ ବିଶ୍ୱତା ସମସ୍ତଙ୍କୁ ଦୃଢ଼ କରିବ। ସମୟରେ ଶେଷ ପର୍ଯ୍ୟନ୍ତ ଯିଏ ସମାନ ଅନୁଭୂତି ଦେଇ ଗତି କରିବ, ବନ୍ଧୁ, ଈଶ୍ୱରଙ୍କ ଶକ୍ତି ଏବଂ ମହିମା ମନୁଷ୍ୟର ପରାମର୍ଶ ଠାରୁ ଶୈତାନର ଶକ୍ତିଶାଳୀ ଶକ୍ତି ଠାରୁ ଛିଡ଼ା ହୋଇଥିଲା। ଶୀଘ୍ର ଘରକୁ ଫେରିବା ପାଇଁ ସମ୍ରାଟଙ୍କ କର୍ତ୍ତୃପକ୍ଷଙ୍କ ଦ୍ୱାରା ଲୁଥରଙ୍କ ନିର୍ଦ୍ଦେଶ ଦିଆଗଲା, ବନ୍ଧୁ, ଏବଂ ସେ ଜାଣିଥିଲେ ଯେ ଏହି ନିନ୍ଦା ଶୀଘ୍ର ତାଙ୍କୁ ନିନ୍ଦା କରାଯିବ ବୋଲି। ମେଘକୁ ଧମକ ଦେବା ତାଙ୍କ ପଥ ଉପରେ, କିନ୍ତୁ ସେ କୀଟରୁ ବିଦାୟ ନେବା ବେଳେ ତାଙ୍କ ହୃଦୟ ଆନନ୍ଦ ଏବଂ ପ୍ରଶଂସାରେ ପରିପୂର୍ଣ୍ଣ ହୋଇଥିଲା। ସେ ଏହିପରି କହିଥିଲେ, ବନ୍ଧୁ, ଶୈତାନ ନିଜେ ପୋପ୍ର ସୀତା ରକ୍ଷା କରିଥିଲେ, କିନ୍ତୁ ଖ୍ରୀଷ୍ଟ ଏଥିରେ ଏକ ବ୍ୟାପକ ଉଲ୍ଲଙ୍ଘନ କରିଛନ୍ତି ଏବଂ ଶୈତାନ ସ୍ୱୀକାର କରିବାକୁ ବାଧ୍ୟ ହୋଇଥିଲେ ଯେ ପ୍ରଭୁ ତାଙ୍କ ଅପେକ୍ଷା ଅଧିକ ଶକ୍ତିଶାଳୀ ଅଟନ୍ତି। ବନ୍ଧୁ, ତାଙ୍କ ବିୟୋଗ ପରେ ତଥାପି ଇଚ୍ଛା ଯେ ବିଦ୍ରୋହ ପାଇଁ ତାଙ୍କର ଦୃଢ଼ତା ଭୁଲ ହେବ ନାହିଁ। ଲୁଥର ସମ୍ରାଟଙ୍କୁ ଲେଖିଥିଲେ ଏହିପରି, ସେ କହିଲେ, ଈଶ୍ୱର ଯିଏ ହୃଦୟର ଅନୁସନ୍ଧାନକାରୀ, ମୋର ସାକ୍ଷୀ, ମୁଁ ଯେ ତୁମର ମହିମା, ସମ୍ମାନ କିମ୍ବା ଅପମାନ, ଜୀବନ କିମ୍ବା ମୃତ୍ୟୁରେ ଏବଂ କୌଣସି ବ୍ୟତିକ୍ରମ ବ୍ୟତୀତ ତୁମର ମହିମା ପାଳନ କରିବାକୁ ମୁଁ ପ୍ରସ୍ତୁତ ଅଛି। ଈଶ୍ୱର ଯାହାଦ୍ୱାରା ମନୁଷ୍ୟ ବଞ୍ଚେ, ହି ସମ୍ରାଟଙ୍କ ଜୀବନର ସମସ୍ତ କାର୍ଯ୍ୟରେ ମୋର ବିଶ୍ୱତପା ଅସ୍ଥିର ହେବ, କାରଣ ଏଠାରେ ହଜିଯିବା କିମ୍ବା ଲାଭ ପାଇବା ପରିତ୍ରାଣର କୌଣସି ଫଳାଫଳ ନୁହେଁ ବୋଲି ସେ କହିଲେ, ବନ୍ଧୁ। କିନ୍ତୁ ଯେତେବେଳେ ଅନନ୍ତ ସ୍ୱାର୍ଥ ବିଷୟରେ ଚିନ୍ତା କରାଯାଏ, ଈଶ୍ୱର ଇଚ୍ଛା କରନ୍ତି ନାହିଁ ଯେ ମନୁଷ୍ୟ ମନୁଷ୍ୟର ସମ୍ପର୍କକୁ କରିବା ଉଚିତ। ଆଧ୍ୟାତ୍ମିକ ବିଷୟରେ ଗୁଡ଼ିକରେ ଏହିପରି ଉପସ୍ଥାପନା ଏବଂ ପ୍ରକୃତ ଉପାସନା ଏବଂ ଏହା କେବଳ ସୃଷ୍ଟିକର୍ତ୍ତାଙ୍କୁ ପ୍ରଦାନ କରାଯିବା ଉଚିତ ବୋଲି ସେ କହିଲେ, ବନ୍ଧୁ। ଅମୃଷ୍ଠାରୁ ଯାତ୍ରା ସମୟରେ ଲୁଥରଙ୍କ କୃଷ୍ଣ ସେଠାରେ ତାଙ୍କର ଅଗ୍ରଗତି ଅପେକ୍ଷା ଅଧିକ ବାଟୁକାର ଥିଲା। ପ୍ରିନ୍ସ ଉପକା ଚିହ୍ନତ ହୋଇଥିବା ସ୍ୱାଗତ କରିଥିଲେ ଏବଂ ନାଗରିକ ଶାସକମାନେ ସେହି ବ୍ୟକ୍ତିଙ୍କୁ ସମ୍ମାନିତ କରିଥିଲେ, ଯାହାକୁ ସମ୍ରାଟ ନିନ୍ଦା କରିଥିଲେ। ବନ୍ଧୁ, ତାଙ୍କୁ ପ୍ରଚାର କରିବାକୁ ଅନୁରୋଧ କରାଯାଇଥିଲା, ବନ୍ଧୁ, ଏବଂ ସାମ୍ରାଜ୍ୟର ନିଷେଧାଦେଶ ସତ୍ତ୍ୱେ ସେ ପୁନର୍ବାର ନମ୍ରରେ ସେ ପ୍ରବେଶ କରିଥିଲେ ବୋଲି ଆମେ ଦେଖୁଅଛୁ। ସେ କହିଲେ, ମୁଁ ନିଜକୁ ଈଶ୍ୱରଙ୍କ ବାକ୍ୟ ଶୃଙ୍ଖଳିତ କରିବାକୁ ପ୍ରତିଜ୍ଞା କରିନାହିଁ, କିମ୍ବା ମୁଁ ମଧ୍ୟ କରିବି ନାହିଁ ବୋଲି ମାର୍ଟିନ୍ ଲୁଥର କହିଥିଲେ, ବନ୍ଧୁ। ଯେତେବେଳେ ସେ ତାଙ୍କ ବିରୁଦ୍ଧରେ ଏକ ଆଦେଶ ଦେବା ପାଇଁ ସମ୍ରାଟଙ୍କ ଉପରେ ପୋପମାନେ ବିଜୟୀ ହୋଇଥିଲେ, ସେତେବେଳେ ସେ କୀଟମାନଙ୍କଠାରୁ ବହୁ ସମୟ ଅନୁପସ୍ଥିତ ଥିଲେ। ଏହି ଆଦେଶର ଲୁଥରଙ୍କ ଶୈତାନ ନିଜେ ଜଣେ ମନୁଷ୍ୟର ରୂପରେ ଏବଂ ଏକ ଲୋକ ପରିଧାନ କରିଥିଲେ ବୋଲି ଆମେ ଦେଖୁଅଛୁ। ବୋଲି ସେ ନିନ୍ଦା କରାଯାଇଥିଲା ବୋଲି ସେ କହିଲେ। ତାଙ୍କର ନିରାପଦ ଆଚରଣ ସମାପ୍ତ ହେବା ମାତ୍ରେ ତାଙ୍କ କାର୍ଯ୍ୟ ବନ୍ଦ କରିବାକୁ ପଦପକ୍ଷ ନିଆଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ବନ୍ଧୁ, ସମସ୍ତ ଲୋକଙ୍କୁ ତାଙ୍କ ବନ୍ଦର କରିବା, ତାଙ୍କୁ ଖାଦ୍ୟ କିମ୍ବା ପାନୀୟ କିମ୍ବା ବାକ୍ୟ କିମ୍ବା କାର୍ଯ୍ୟ ଦ୍ୱାରା ସର୍ବସାଧାରଣ କିମ୍ବା ବ୍ୟକ୍ତିଗତ ଭାବରେ ତାଙ୍କୁ ସାହାଯ୍ୟ କିମ୍ବା ବାରଣ କରିବାକୁ ଚାରଣ ବାରଣ କରାଯାଇଥିଲା। ବନ୍ଧୁ, ସେ ଯେଉଁଠାରେ ଥାଆନ୍ତି ତାଙ୍କୁ ଗିରଫ କରାଯିବା ଯାଇ କର୍ତ୍ତୃପକ୍ଷଙ୍କ ନିକଟରେ ହସ୍ତାନ୍ତର କରାଯାଇଥିଲା। ତାଙ୍କର ଅନୁଗାମୀମାନଙ୍କୁ ମଧ୍ୟ କାରାଗାରରେ ରଖାଯିବା ସହ ସେମାନଙ୍କ ସମ୍ପତ୍ତି ଜବତ କରାଯାଇଥିଲା। ତାଙ୍କର ଲେଖାଗୁଡ଼ିକ ଧ୍ୱଂସ କରିବାକୁ ପଡ଼ିବ ଏବଂ ଶେଷରେ ଯେଉଁମାନେ ଏହି ଆଦେଶରେ ବିପରୀତ କାର୍ଯ୍ୟ କରିବାକୁ ସାହସ କରିବେ ସମସ୍ତେ ଏହାକୁ ନିନ୍ଦା କରିଥିଲେ। ବନ୍ଧୁ, ଚୟନକର୍ତ୍ତା ଏବଂ ଲୁଥରଙ୍କ ପାଇଁ ସବୁଠାରୁ ବନ୍ଧୁତ୍ୱପୂର୍ଣ୍ଣ ରାଜକୁମାରମାନେ ତାଙ୍କ ବିୟୋଗ ପରେ ଖୁବ୍ ଶୀଘ୍ର ଓମର୍ଶ ଛାଡ଼ିଥିଲେ ଏବଂ ସମ୍ରାଟଙ୍କ ଆଦେଶ ଅନୁଆଇ ବୈଠକ ମଞ୍ଜୁର ଦେଇଥିଲା। ବର୍ତ୍ତମାନ ରୋମାନୀୟବାଦୀମାନେ ଆନନ୍ଦିତ ହେଲେ। ବନ୍ଧୁ, ସଂସ୍କାରକ ଭାଗ୍ୟକୁ ସେମାନେ ମୋହର ଯୁକ୍ତ ଦେଲେ କଲେ। ଏହି ବିପଦ ସମୟରେ ଈଶ୍ୱର ତାଙ୍କର ସେବକ ପାଇଁ ପଳାୟନ ଏକ ଉପାୟ ପ୍ରଦାନ କରିଥିଲେ। ବନ୍ଧୁ, ଲୁଥରଙ୍କ ଗତିବିଧିକୁ ଏକ ସୁଯାଗ ଆଖି ଅନୁସରଣ କରିଥିଲା ଏବଂ ଉଦ୍ଧାର ହେବା ପରେ ଏକ ପ୍ରକୃତ ଏବଂ ସମ୍ରାଟ ହୃଦୟ ସମାଧାନ ହୋଇଥିଲା। ଏକ ସ୍ପଷ୍ଟ ଥିଲା ଯେ ରୋମ୍ ତାଙ୍କ ମୃତ୍ୟୁର କିଛି ଅଭାବରେ ସନ୍ତୁଷ୍ଟ ହେବେ ବୋଲି। କେବଳ ଲୁଚି ରହିଲେ ସେ ସିଂହର ଜନ୍ମର ରକ୍ଷା ପାଇପାରିବେ। ସଂସ୍କରକ୍ଷ ଜ୍ଞାନ ଦେଇଥିଲେ। ବନ୍ଧୁମାନେ ସହଯୋଗରେ ଚୟନକର୍ତ୍ତାଙ୍କ ଉଦ୍ଦେଶ୍ୟ କାର୍ଯ୍ୟକାରୀ ହେଲେ ଏବଂ ଲୁଥର ପ୍ରଭାବଶାଳୀ ଭାବରେ ବନ୍ଧୁ ଏବଂ ଶତ୍ରୁମାନଙ୍କଠାରୁ ଲୁଚି ରହିଲା। ଘରକୁ ଫେରିବା ପରେ ତାଙ୍କୁ କାବୁ କରାଯାଇଥିଲା, ସେବକମାନଙ୍କଠାରୁ ଅଲଗା କରାଯାଇଥିଲା ଏବଂ ଶୀଘ୍ର ଜଙ୍ଗଳ ଦେଇ ୱାଟବର୍ଗ ଦୁର୍ଗକୁ ଏକ ବିଚ୍ଛିନ୍ନ ପର୍ବତ ଦୁର୍ଗକୁ ପଠାଯାଇଥିଲା। ତାଙ୍କର ଜବରଦଖଲ ଏବଂ ଲୁଚାଇବା ରହସ୍ୟରେ ଏତେ ଜଡ଼ିତ ଥିଲା ଯେ ଫ୍ରେଡେରିକ୍ ନିଜେ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ଜାଣିନଥିଲେ ଯେ ତାଙ୍କୁ କେଉଁଠାରେ ରଖାଯାଇଥିଲା। ଆଜି ଅଜ୍ଞତା ବିନା ଆକାର ନଥିଲା, ଏହି ଅଜ୍ଞତା ବିନା ଆକାର ନଥିଲା। ଯେପର୍ଯ୍ୟନ୍ତ ଚୟନକର୍ତ୍ତା ଲୁଥରଙ୍କ ଅବସ୍ଥାର ବିଷୟରେ କିଛି ଜାଣିନଥିଲେ, ସେ କିଛି ପ୍ରକାଶ କରିପାରିନାହାନ୍ତି। ସେ ନିଜକୁ ସନ୍ତୁଷ୍ଟ କଲେ ଯେ ସଂସ୍କାର ନିରାପଦରେ ଥିଲେ ଏବଂ ଏହି ଜ୍ଞାନ ସହିତ ସେ ସନ୍ତୁଷ୍ଟ ଥିଲେ। ବନ୍ଧୁ, ବସନ୍ତ, ଗ୍ରୀଷ୍ମ ଏବଂ ଶରତ ଅତିକ୍ରମ କଲା ଏବଂ ଶୀତ ଆସିଲା ଏବଂ ଲୁଥର ତଥାପି ବନ୍ଦୀ ହୋଇ ରହିଲେ। ସୁସମାଚାର ଆଲୋକ ଲିଭିବାକୁ ଲାଗୁଥିବାରୁ ଆଲେଣ୍ଡ୍ର ଏବଂ ତାଙ୍କ ଦଳୀୟମାନେ ଆନନ୍ଦିତ ହେଲେ ବୋଲି ଆମେ ଦେଖୁଅଛୁ। କିନ୍ତୁ ଏହା ପରିବର୍ତ୍ତେ ସଂସ୍କାରକ ସତ୍ୟର ଭଣ୍ଡାର ଗୃହରୁ ତାଙ୍କ ପ୍ରଦୀପ କରୁଥିଲେ ଏବଂ ଏହାର ଆଲୋକ ଉଜ୍ଜ୍ୱଳ ଆଲୋକ ୱାଟରବର୍ଗର ବନ୍ଧୁତ୍ୱପୂର୍ଣ୍ଣ ନିରାପଦରେ ଲୁଥର କିଛି ସମୟ ପାଇଁ ଯୁଦ୍ଧର ଉତ୍ତାପ ଏବଂ ଅଶାନ୍ତିରୁ ମୁକ୍ତି ପାଇ ଆନନ୍ଦିତ ହେଲେ। କିନ୍ତୁ ସେ ଦୀର୍ଘ ସମୟ ଧରି ଶାନ୍ତ ଏବଂ ବିଶ୍ରାମରେ ସନ୍ତୁଷ୍ଟତା ପାଇଲେ ନାହିଁ। କାର୍ଯ୍ୟକଳାପ ଏବଂ କଠୋର ଦ୍ୱନ୍ଦ୍ୱରେ ଅଭ୍ୟାସ ସେ ନିଶ୍ଚୟ ରହିବାକୁ ଅସ୍ତୁତ ହୋଇପାରିଛନ୍ତି। ସେହି ଏକାକୀ ଦିନ କାନ୍ଦିଲା, ହାଏ ତାଙ୍କ କ୍ରୋଧରେ। ଶେଷ ଦିନରେ ପ୍ରଭୁଙ୍କ ସମ୍ମୁଖରେ କାନ୍ଥ ପରି ଠିଆ ହୋଇ ଇସ୍ରାଏଲକୁ ରକ୍ଷା କରିବାକୁ କେହି ନାହାନ୍ତି। ବନ୍ଧୁ, ପୁନଶ୍ଚ ତାଙ୍କର ଚିନ୍ତାଧାରା ନିଜ ପାଖକୁ ଫେରାଇ ଆସିଲା ଏବଂ ପ୍ରତିଯୋଗିତାରୁ ଓହରିଯିବା ପାଇଁ ସେ ଭୟଭୀତ ହେବାର ଅଭିଯୋଗ କରିଥିଲେ। ତାପରେ ନିଜର ଅପାରଗତା ଏବଂ ଆତ୍ମା ସନ୍ତୋଷ ପାଇଁ ନିଜକୁ ଅପମାନିତ କଲେ। ତଥାପି ସେହି ସମୟରେ ସେ ଜଣେ ବ୍ୟକ୍ତିଙ୍କ ପାଇଁ ସମ୍ଭବ ହେବା ଅପେକ୍ଷା ଦୈନିକ ଅଧିକ କାର୍ଯ୍ୟ କରୁଥିଲେ। ତାଙ୍କର କଳମ କେବେ ବି ନିଶ୍ଚୟ ନଥିଲା। ଯେତେବେଳେ ତାଙ୍କର ଶତ୍ରୁମାନେ ଚୁପ୍ ରହିଲେ ସେମାନେ ଚୁପ୍ ରହିଲେ, ତଥାପି ସେମାନେ ସକ୍ରିୟ ଥିବା ଦୃଷ୍ଟାନ୍ତମୂଳକ ପ୍ରମାଣ ଦ୍ୱାରା ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ। ତାଙ୍କ କମଳରୁ ବାହାରୁଥିବା ଏକ ଟ୍ରକ୍ର ବା ପତ୍ରିକାର ସମଗ୍ର ଜର୍ମାନୀରେ ପ୍ରସାରିତ ହେଲା ବୋଲି ଆମେ ଦେଖୁଅଛୁ। ନୂତନ ନିୟମକୁ ଜର୍ମାନ ଭାଷାରେ ଅନୁବାଦ କରି ସେ ନିଜ ଦେଶବାସୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସେବା ମଧ୍ୟ କରିଥିଲେ। ତାଙ୍କର ପଥର ପାଟ ମସରୁ ସେ ପ୍ରାୟ ଏକ ବର୍ଷ ଧରି ସୁସମାଚାର ପ୍ରଚାର କରିବା ଏବଂ ସମର ପାପ ଏବଂ ତ୍ରୁଟିଗୁଡ଼ିକୁ ଭର୍ଜନା କରିବା ଜାରି ରଖିଥିଲେ। କିନ୍ତୁ ଏହା କେବଳ ଲୁଥରଙ୍କ ତାଙ୍କ ଶତ୍ରୁମାନଙ୍କ କ୍ରୋଧରୁ ରକ୍ଷା କରିବା ନୁହେଁ, କିମ୍ବା ଏହି ଗୁରୁତ୍ୱପୂର୍ଣ୍ଣ ପରିଶ୍ରମ ପାଇଁ ତାଙ୍କୁ ଏକ ଶାନ୍ତ ଋତୁ ମଧ୍ୟ ପ୍ରଦାନ କରିବାକୁ ନୁହେଁ, ଯେ ଈଶ୍ୱର ତାଙ୍କ ସେବକଙ୍କୁ ସାଧାରଣ ଜୀବନର ମଞ୍ଚରୁ ପ୍ରତ୍ୟାହାର କରି ନେଇଥିଲେ। ସୁରକ୍ଷିତ ହେବା ପାଇଁ ଏଗୁଡ଼ିକ ଅପେକ୍ଷା ଅଧିକ ମୂଲ୍ୟବାନ ଫଳାଫଳ ଥିଲା। ତାଙ୍କ ପାର୍ବତ୍ୟ ପଞ୍ଚାରାୟତ ଏକାକିତ ଏବଂ ଅନ୍ଧକାରରେ ଲୁଥରଙ୍କ ପାର୍ଥିବ ସମୟରୁ ହଟାଯାଇ ଦିଆଗଲା ଏବଂ ମାନବଙ୍କ ପ୍ରଶଂସା ବନ୍ଦ ହୋଇଗଲା। ଏହିପରି ସେ ଗର୍ଭ ଏବଂ ଆତ୍ମବିଶ୍ୱାସରୁ ରକ୍ଷା ପାଇଲେ, ଯାହା ପ୍ରାୟତଃ ସଫଳତା ଦ୍ୱାରା ହୋଇଥିଲା। ଦୁଃଖ ଅପମାନ ଦ୍ୱାରା ସେ ପୁନର୍ବାର ଜଡ଼ିତ ଚକିତ ଉଚ୍ଚତାରେ ସୁରକ୍ଷିତ ଭାବରେ ଚାଲିବା ପାଇଁ ପ୍ରସ୍ତୁତ ହେଲେ, ଯାହାକୁ ସେ ହଠାତ୍ ଉଚ୍ଚାରଣ କରିଥିଲେ, ବନ୍ଧୁ, ଯେହେତୁ ପୁରୁଷମାନେ ସ୍ୱାଧୀନତା ଉପରେ ଆନନ୍ଦ କରନ୍ତି, ଯାହା ସତ୍ୟ ସେମାନଙ୍କୁ ଆଣିଥାଏ, ସେମାନେ ତ୍ରୁଟି ଏବଂ ଅନ୍ଧବିଶ୍ୱାସର ଶୃଙ୍ଖଳା ଭାଙ୍ଗିବା ପାଇଁ ଈଶ୍ୱରଙ୍କୁ ନିୟୋଜିତ କରିଥିବା ବ୍ୟକ୍ତିଙ୍କୁ ପ୍ରଶଂସା କରିବାକୁ ଇଚ୍ଛା କରନ୍ତି। ସୟତାନ ମନୁଷ୍ୟର ଚିନ୍ତାଧାରା ଏବଂ ସ୍ନେହକୁ ଈଶ୍ୱରଙ୍କ ଠାରୁ ଦୂରେଇ ରଖିବାକୁ ଚେଷ୍ଟା କରେ ଏବଂ ସେମାନଙ୍କୁ ମାନବ ପ୍ରତିନିଧି ଉପରେ ସ୍ଥିର କରେ। ସେ ସମୟ ସେମାନଙ୍କୁ କେବଳ ସାଧନକୁ ସମ୍ମାନ ଦେବା ପାଇଁ ଏବଂ ସମସ୍ତ ଘଟଣାକୁ ନିର୍ଦ୍ଦେଶ କରୁଥିବା ହାତକୁ ଅନଦେଖା କରିବାକୁ ଆଗେଇ ଦିଅନ୍ତି। ଅତ୍ୟଧିକ ଧାର୍ମିକ ନେତା ଯେଉଁମାନେ ଏହିପରି ପ୍ରଶଂସିତ ହୁଅନ୍ତି ଏବଂ ସମ୍ମାନିତ ହୁଅନ୍ତି, ସେମାନେ ଈଶ୍ୱରଙ୍କ ଉପରେ ନିର୍ଭରଶୀଳତାକୁ ଭୁଲି ଯାଆନ୍ତି ଏବଂ ନିଜ ଉପରେ ବିଶ୍ୱାସ କରିବାକୁ ଆଗେଇ ଆସନ୍ତି। ବନ୍ଧୁ, ଫଳସ୍ୱରୂପ ସେମାନେ ଲୋକମାନଙ୍କ ଏବଂ ବିବେକକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରନ୍ତି। ଯେଉଁମାନେ ଈଶ୍ୱରଙ୍କ ବାକ୍ୟକୁ ଦେଖିବା ପରିବର୍ତ୍ତେ ସେମାନଙ୍କୁ ମାର୍ଗଦର୍ଶନ କରିବାକୁ ସ୍ଥିର କରନ୍ତି। ସଂସ୍କାରର କାର୍ଯ୍ୟ ପ୍ରାୟତଃ ଏହାର ସମର୍ଥକମାନଙ୍କ ଦ୍ୱାରା ଉଦ୍ଦିଷ୍ଟ ଥିବାରୁ ବିଳମ୍ବ ହୋଇଥାଏ। ଏହି ବିପଦରୁ ଈଶ୍ୱର ସଂସ୍କାରଙ୍କ କାରଣ ରକ୍ଷା କରିବେ। ସେ ଚାହୁଁଥିଲେ ଯେ ସେହି କାମ ମନୁଷ୍ୟର ପ୍ରଭାବ ନୁହେଁ, ବରଂ ଈଶ୍ୱରଙ୍କ ଦ୍ୱାରା ପ୍ରାପ୍ତ ହେବ। ମନୁଷ୍ୟର ଚକ୍ଷୁ ସତ୍ୟର ବର୍ଣ୍ଣନାକାରୀ ଭାବରେ ଲୁଥର ଆଡ଼କୁ ଯାଇଥିଲା, ତାଙ୍କୁ ଅପସାରିତ କରାଗଲା, ଯେଉଁ ସମସ୍ତ ଆଖି ସତ୍ୟର ଅନନ୍ତ ଲେଖା ଆଡ଼କୁ ଯାଇପାରେ। ବନ୍ଧୁ, ଏହି ଲୁଥର ସେହି ରୋମାନ କ୍ୟାଥୋଲିକ ସେହି ରୋମାନ ସଂସ୍ଥାକୁ ବାଇବଲରେ ଯାହା ଯାହା ସତ୍ୟ ଥିଲା ସେହି ସତ୍ୟକୁ ସେ ପ୍ରକାଶ କରୁଥିଲେ। ଲୋକମାନେ ସେହି ସତ୍ୟକୁ ଗ୍ରହଣ କଲେ, ଆଉ ପୋପ୍ ତାର ଭୁଲ ନ ସ୍ୱୀକାର କରି ସଂସ୍କାରଙ୍କୁ ତାଡ଼ନା କାରାଗାର ମୃତ୍ୟୁ ଦେଇଥିଲେ। ହେଲେ ହେଁ ଈଶ୍ୱରଙ୍କ ବାକ୍ୟ ଆଗକୁ ବଢ଼ୁଥିଲା, ସେହି ସତ୍ୟ ଆଗକୁ ବଢ଼ୁଥିଲା। ବନ୍ଧୁ, ଆଜିକାଲି ଆମେମାନେ ମଧ୍ୟ ସେହିପରି ସମ୍ମୁଖୀନ ହୋଇପାରିବା। ଯେତେବେଳେ ଆମେ ଈଶ୍ୱରଙ୍କ ବାକ୍ୟ ଅନ୍ୟମାନଙ୍କୁ ପ୍ରଚାର କରୁଛେ, ଯେତେବେଳେ ସେହି ସତ୍ୟ ଅନୁମାନକୁ ଆମେ କହୁଅଛୁ ଯାହା ପବିତ୍ର ଶାସ୍ତ୍ର କୁହେ ତାହା ଯଦି ଆମେ କହିବା ହୋଇପାରେ ସେହିପରି ଏମାନଙ୍କୁ ମୃତ୍ୟୁ ତଳନା ଆସିପାରେ ତାହେଲେ ଚାଲନ୍ତୁ ବନ୍ଧୁ ସେହି ସଦାପ୍ରଭୁ ପରମେଶ୍ୱରଙ୍କଠାରେ ଆମେ ଭରସା ରଖି ତାହାଙ୍କ ମଧୁର ନାମେ ଆମେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଛୁ ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତମାନଙ୍କୁ ଶୁଣାଇଲେ, ସେହି ବାକ୍ୟ ଅନୁସାରେ ଯେପରି ମାର୍ଟିନ୍ ଲୁଥର ସେହି ସୁସମାଚାର ପ୍ରଚାର କରିଥିଲେ, ତାଡ଼ନା ମୃତ୍ୟୁ ଭୋଗିଥିଲେ, ହେଲେ ହିଁ ତୁମ ବାକ୍ୟରେ ସେ ବିଶ୍ୱାସ କରି ଆଗକୁ ଚାଲିଥିଲେ। ଯେପରି ମାର୍ଟିନ୍ ଲୁଥରକୁ ଆପଣ ସାହାଯ୍ୟ କରିଥିଲେ ପ୍ରଭୁ, ସେହିପରି ଆମମାନଙ୍କୁ ସାହାଯ୍ୟ କର, ଶକ୍ତିରେ ଜ୍ଞାନରେ ଓ ସେହି ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ପରିଚାଳନା କର। ଆଉ ପରିଶେଷ ଯେବେ ତୁମେ ତୁମ ସେହି ସହସ୍ର ଦୂତଙ୍କ ସହ ଆସିବେ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ବିକ୍ଷମା ଅଛି ଶୁଣି ଗ୍ରହଣ କର, ଆମେନ୍।
প্রিয় শ্রোতা, আমি আশা করুছু যে আমার কার্যক্রম আপনার পসন্দ লাগুব। আপনার মতামত পাই আমার এই ঠিকার যোগাযোগ করতু। আমার ঠিকা আডভেটেজ মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র, বা খোলতু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori এবং www.adventistmediacenterindia.org। অ্যাডভেন্টিস্ট মিডিয়া সেন্টার ইন্ডিয়ার স্পেলিং হচ্ছে ADVENTISTMEDIACENTRE INDIA। অথবা ডাউনলোড করন্তু আমার মোবাইল অ্যাপ, আপনার মোবাইল প্লে স্টোর কু যাঁতু আউ টাইপ করন্তু দ্য ভয়েস অফ হোপ আউ ডাউনলোড করন্তু। ঈশ্বর আপনাকে আশীর্বাদ করুন। সূর্য